ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପାଣିପାଗ ବିଭାଗର ଆକଳନ ଅନୁସାରେ ଚଳିତ ବର୍ଷ ଦେଶର ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାରୁ ଅଧିକ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗତକାଲି ନୂଆଦିଲ୍ଲୀରେ ଗ୍ରୀଷ୍ମ ପ୍ରବାହ ମୁକାବିଲା ସଂକ୍ରାନ୍ତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଚିକିତ୍ସାଳୟଗୁଡ଼ିକରେ ଅତ୍ୟାବଶ୍ୟକ ଔଷଧ, ସାଲାଇନ୍, ଆଇସ୍ ପ୍ୟାକ୍, ଓଆର୍ଏସ୍ ଏବଂ ପାନୀୟ ଜଳ ମହଜୁଦ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଟେଲିଭିଜନ, ରେଡିଓ ଏବଂ ସାମାଜିକ ଗଣମାଧ୍ୟମରେ ଆଞ୍ଚଳିକ ଭାଷାରେ ଗ୍ରୀଷ୍ମ ପ୍ରବାହ ଅଂଶୁଘାତ ସମ୍ଭନ୍ଧୀୟ ଅତ୍ୟାବଶ୍ୟକ ସୂଚନା ପ୍ରସାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ଜାରି କରାଯାଇଥିବା ମାର୍ଗଦର୍ଶିକାଗୁଡ଼ିକ କିପରି ପାଳନ କରାଯିବ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା। କେନ୍ଦ୍ର, ରାଜ୍ୟ ଓ ଜିଲ୍ଲାସ୍ତରର ସମସ୍ତ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ଅଂଶୁଘାତ ଜନିତ ସମସ୍ୟାଗୁଡ଼ିକର ମୁକାବିଲା ଦିଗରେ କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ଦେଶରେ ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ। ଏହି ପର୍ଯ୍ୟାୟରେ 12ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 94ଟି ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଆସନ୍ତା 19 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପର୍ଯ୍ୟାୟରେ ମଇ ମାସ 7 ତାରିଖରେ ଭୋଟ୍ ଗ୍ରହଣ ହେବ। ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ହେଲା ଆସାମ, ବିହାର, ଛତିଶଗଡ଼, ଦାଦ୍ରାନଗର ହାବେଳି, ଡାମନ୍ଡିଉ, ଗୋଆ, ଗୁଜରାଟ, ଜାମ୍ମୁ କାଶ୍ମୀର, କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ। ଚଳିତ ବର୍ଷ ଜୁନ୍ ମାସରେ ରାଜ୍ୟ ବିଧାନସଭାର 17ତମ ଅଧିବେଶନ ଅନୁଷ୍ଠିତ ହେବ। ଅଧିବେଶନରେ ଚଳିତ ଆର୍ଥିକ ବର୍ଷ 2024 ବର୍ଷ ପାଇଁ ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ। ଏହା ସହିତ ଗତ ଆର୍ଥିକ ବର୍ଷ 2023-24 ଲାଗି ଗୃହରେ ସଂଶୋଧିତ ପ୍ରସ୍ତାବ ଅଣାଯିବ। ଏହାକୁ ଦୃଷ୍ଟିରେ ରଖି ଅର୍ଥ ବିଭାଗ ପକ୍ଷରୁ ଚଳିତ ମାସ ଶେଷ ସୁଦ୍ଧା ବିଭାଗୀୟ ପ୍ରଶାସନିକ ଅଧିକାରୀ ପ୍ରସ୍ତାବ ପଠାଇବାକୁ କୁହାଯାଇଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ସାଧାରଣ ନିର୍ବାଚନ ଲାଗି ଫେବୃୟାରୀ ମାସ 8 ତାରିଖରେ ଗୃହରେ କାମଚଳା ବଜେଟ୍ ଆଗତ କରାଯାଇଥିଲା। ଆଗାମୀ ସାଧାରଣ ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ଭାବେ ପରିଚାଳନା କରିବା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜିଲ୍ଲାର 3ଟି ସଦର ମହକୁମାସ୍ଥିତ ଷ୍ଟ୍ରଙ୍ଗରୁମ୍ରେ ଇଭିଏମ୍ ଓ ଭିଭିପାଟ୍ ମେସିନ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। ଭଞ୍ଜନଗରରେ 8ଟି ଷ୍ଟ୍ରଙ୍ଗରୁମ୍, ଛତ୍ରପୁରରେ 15ଟି, ବ୍ରହ୍ମପୁରରେ 12ଟି ଷ୍ଟ୍ରଙ୍ଗରୁମ୍ କରାଯାଇଛି। ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ମେ 13 ତାରିଖରେ ବ୍ରହ୍ମପୁର ଲୋକସଭା ଓ 5ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ। ରାଜ୍ୟରେ ସମସ୍ତ ସ୍କୁଲ୍ଗୁଡ଼ିକରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଇ ଉପସ୍ଥାନ ପାଇଁ ଏକ ପୋର୍ଟାଲ୍ ତିଆରି କରାଯାଇଛି। ଏହି ପୋର୍ଟାଲ୍ରେ ଉପଲବ୍ଧ ଆପ୍ ଜରିଆରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ସେମାନଙ୍କର ଉପସ୍ଥାନ ପକାଇବେ। ଭୁବନେଶ୍ୱର ମହାନଗର ନିଗମରେ ପ୍ରାଥମିକ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ କେତେକ ସ୍କୁଲ୍ରେ ଏବଂ କାଲିମେଳାର 4ଟି ସ୍କୁଲ୍ରେ ଇ ଉପସ୍ଥାନ ଆରମ୍ଭ କରାଯାଇଛି। ଗ୍ରାମାଞ୍ଚଳ ଭାବେ କାଲିମେଳା ଏବଂ ସହରାଞ୍ଚଳ ଭାବେ ଭୁବନେଶ୍ୱରକୁ ପରୀକ୍ଷାମୂଳକ ଭାବେ ଇ ଉପସ୍ଥାନ କାର୍ଯ୍ୟ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ପ୍ରଧାନ ଶିକ୍ଷକମାନଙ୍କର ଆଜି ବୈଠକ ହେବା ନେଇ ନିଷ୍ପଭି ନିଆଯାଇଛି। ଏହି ବୈଠକରେ ଚଳିତ ଶିକ୍ଷାବର୍ଷ ଲାଗି ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କ ପାଠ ପଢ଼ିବା ଓ ଗୁଣାତ୍ମକ ଶିକ୍ଷାକୁ ପ୍ରାଧାନ୍ୟ ଦେବା ଉପରେ ଆଲୋଚନା ହେବ। ଗ୍ରୀଷ୍ମ ଛୁଟି ପୂର୍ବରୁ ପାଠପଢ଼ା ବିଷୟ ନେଇ ଆଲୋଚନା ହେବା ସହ ଛୁଟିରେ ପାଠପଢ଼ା ଯେପରି ବ୍ୟାହତ ନ ହୁଏ ସେଥିଲାଗି ଅନ୍ଲାଇନ୍ କ୍ଲାସ୍ କରାଯିବା ନେଇ ମଧ୍ୟ ଆଲୋଚନା ହେବ ବୋଲି ସୂଚନା ମିଳିଛି। ସମ୍ଭଲପୁର ଓ ପୁନେ ମଧ୍ୟରେ ଆସନ୍ତା ରବିବାର 14 ତାରିଖରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଜୁନ୍ ମାସ 30 ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଟ୍ରେନ୍ଟି ଚାଲିବ। ସପ୍ତାହର ପ୍ରତ୍ୟେକ ରବିବାର ସମ୍ଭଲପୁର ଓ ପୁନେ ଅଭିମୁଖେ ଟ୍ରେନ୍ ଯାତ୍ରା କରିବ। ଏଥିସହିତ ସୁରତ ବ୍ରହ୍ମପୁର ସୁରତ ଏବଂ ଭୁବନେଶ୍ୱର ବାଙ୍ଗାଲୋର ଭୁବନେଶ୍ୱର ସାପ୍ତାହିକ ଟ୍ରେନ୍ ଚଳାଚଳ କରିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଆଜିଠାରୁ ପାଗ ବଦଳିବା ସହ ତାପମାତ୍ରା କ୍ରମଶଃ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା 3 ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା 6ରୁ 8 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଅପରପକ୍ଷେ ଆସନ୍ତା ରବିବାର ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ କାଳବୈଶାଖୀ ଜନିତ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଆଜି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ବରଗଡ଼, ନବରଙ୍ଗପୁର ଓ ନୂଆପଡ଼ାରେ ହାଲୁକା ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର କହିଛି। ଗତକାଲି ରାଜ୍ୟର 4ଟି ସହରରେ ଏପ୍ରିଲ୍ ମାସର ସବୁଠାରୁ ଥଣ୍ଡା ଦିନ ଥିଲା ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ବର୍ଷା ଓ ମେଘୁଆ ପାଗ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ହ୍ରାସ ପରିଲକ୍ଷିତ ହୋଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।